ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବ ଆସନ୍ତାକାଲି। ଏହି ଅବସରରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି। କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳି ଡିୟୁ ଏବଂ ଦାମନକୁ ଦେଶର ଐତିହ୍ୟ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା ମଙ୍ଗଳବାର ଦୁଇଦିନିଆ ମରିସସ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କୋଲକାତାରେ ଭାରତ ବାଂଲାଦେଶ ଯୁଗ୍ମ ନଦୀ ଆୟୋଗର ଦ୍ୱିତୀୟ ଦିନ ବୈଠକ ଅନୁଷ୍ଠିତ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଉ କିଛି ସମୟ ପରେ ଗୁଜରାଟ ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା। ଆନ୍ତର୍ଜାତିକ ମହିଳା ଦିବସ ବିଶ୍ୱବ୍ୟାପୀ ଆସନ୍ତାକାଲି ପାଳନ କରାଯିବ। ଏହି ଦିନ ସାଂସ୍କୃତିକ, ଆର୍ଥିକ, ଜାତିଗତ ଓ ଭାଷାଗତ ନିର୍ବିଶେଷରେ ବିଶ୍ୱବ୍ୟାପୀ ମହିଳାମାନଙ୍କୁ ସେମାନଙ୍କର ସଫଳତା ପାଇଁ ସମ୍ମାନିତ କରାଯାଇଥାଏ। ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ବାର୍ତ୍ତା ହେଉଛି ସମସ୍ତ ମହିଳା ଓ ଝିଅମାନଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତିକରଣ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କୁ ସେମାନଙ୍କର ପ୍ରେରଣାଦାୟୀ ଜୀବନଯାତ୍ରାର ଅନୁଭୂତି ନମୋ ଆପ୍ ମାଧ୍ୟମରେ ଜଣାଇବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟସ୍ ମାଧ୍ୟମରେ ମହିଳାମାନେ ଆସନ୍ତାକାଲି ସେମାନଙ୍କର ବାର୍ତ୍ତା ଓ ଅନୁଭୂତି ବାଣ୍ଟିପାରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସ୍ୱତନ୍ତ୍ର ଅଭିଯାନ ମହିଳାମାନଙ୍କ ସଫଳତା ଓ ଅବଦାନକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହିତ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାରେ ସହାୟକ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆସନ୍ତାକାଲି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ନାରୀ ଶକ୍ତିରୁ ବିକଶିତ ଭାରତ ଶୀର୍ଷକ ଆଧାରିତ ଏହି ସମ୍ମିଳନୀକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆୟୋଜନ କରୁଛି। ସମ୍ମିଳନୀରେ ମୋ ଭାରତ ସ୍ୱେଚ୍ଛାସେବୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସମେତ ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୁଲିସ୍ର ଅଧିକାରୀମାନେ ଯୋଗଦେବେ। ସମ୍ମିଳନୀରେ ବିଶ୍ୱବ୍ୟାଙ୍କ, ୟୁନିସେଫ୍, ୟୁଏନ୍ଡିପି, ମହିଳା ଜାତିସଂଘ ଓ ୟୁଏନ୍ଏଫ୍ସିଏର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ। ଆନ୍ତର୍ଜାତିକ ମହିଳା ଦିବସ ନାରୀମାନଙ୍କର ବହୁମୁଖୀ ପ୍ରତିଭା ଓ ଶକ୍ତି ସମ୍ପର୍କରେ ଆଲୋଚନା କରିବାର ଏକ ଅବସର ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାବେଳି, ଡିୟୁ ଏବଂ ଦାମନକୁ ଦେଶର ଐତିହ୍ୟ ବୋଲି କହିଛନ୍ତି। ଏହି ଅଞ୍ଚଳକୁ ସମାବେଶୀ ବିକାଶ ସହିତ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବା ପାଇଁ ତାଙ୍କ ସରକାର ଉଦ୍ୟମ କରୁଛି ବୋଲି ସେ କହିଛନ୍ତି। ସିଲଭାସାରେ ଏକ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବର୍ଷ ବର୍ଷ ଧରି କେନ୍ଦ୍ରଶାସିତ ଅଞ୍ଚଳ ବିଶ୍ୱସ୍ତରୀୟ ଭିତ୍ତିଭୂମି, ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶରେ ଏକ ଅନନ୍ୟ ପରିଚୟ ହାସଲ କରିଛି। ଅନେକଗୁଡ଼ିଏ ସାମାଜିକ ସୁରକ୍ଷା ଯୋଜନାରେ ସଫଳତା ହାସଲ କରିବା ପାଇଁ ସେ ଏଠାକାର ପ୍ରଶାସନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରେଳ ଏବଂ ସଡ଼କ ନେଟୱାର୍କର ବିକାଶ ପର୍ଯ୍ୟଟନକୁ ଏକ ପ୍ରମୁଖ ପ୍ରୋତ୍ସାହନ ଦେଇଛି। ଏ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ଉପରେ ଆଲୋକପାତ କରି ସେ କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳ ଦେଶର ଲୋକପ୍ରିୟ ପର୍ଯ୍ୟଟନ ଆକର୍ଷଣ ମଧ୍ୟରୁ ଗୋଟିଏ ପାଲଟିଛି। ଏକ ସୁସ୍ଥ ଭାରତ ସୃଷ୍ଟି ଦ୍ୱାରା ହିଁ ଏକ ବିକଶିତ ଭାରତର ଦୃଷ୍ଟିକୋଣ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ତାଙ୍କ ସରକାର ସାଧାରଣ ଲୋକଙ୍କ ଆବଶ୍ୟକତା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ଅଧିକ ଜନଔଷଧି କେନ୍ଦ୍ରଗୁଡ଼ିକ ସ୍ଥାପନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏ ଅଞ୍ଚଳରେ ଶିଳ୍ପ ବିକାଶ କେବଳ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିନାହିଁ, ବରଂ ଆଦିବାସୀମାନଙ୍କୁ ସଶକ୍ତ କରିଛି ବୋଲି କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ସିଲଭାସାରେ 460 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ 450 ଶଯ୍ୟା ବିଶିଷ୍ଟ ପ୍ରଥମ ପର୍ଯ୍ୟାୟ ନମୋ ହସ୍ପିଟାଲର ଉଦ୍ଘାଟନ କରିଥିଲେ। ପରେ ସେଠାରେ ଶ୍ରୀ ମୋଦି 2,587 କୋଟି ଟଙ୍କା ମୂଲ୍ୟର 62 ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ରାସ୍ତା, ସ୍କୁଲ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ପଞ୍ଚାୟତ ଏବଂ ପ୍ରଶାସନିକ ଅଟ୍ଟାଳିକା, ଅଙ୍ଗନବାଡ଼ି କେନ୍ଦ୍ର, ଜଳଯୋଗାଣ ପ୍ରକଳ୍ପ ତଥା ସ୍ୱରେଜ ଭିତ୍ତିଭୂମି ଅନ୍ତର୍ଭୁକ୍ତ।
ସିଲଭାସା ଏକ ଐସା ସହର ବନ ଚୁକା ହେ ଯାହା ହର ଜଗହ କେ ଲୋକ ରହ ରହେ ଯହାଁ କା ଏ କସ୍ମୋପଲିଟିନ ମିଜାଜ ୟେ ବତାତା ହେ କି ଦାଦ୍ରା ନଗର ହବେଲି ମେ କିତନି ତେଜି ସେ ନୟେ ଅବସରୋଁ କା ବିକାଶ ହୁଆ ହେ। ଇସି ବିକାଶ ଅଭିଯାନ କେ ତହତ ଆଜ ଯହାଁ 2,500 କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ପରିୟୋଜନାଓଁ କା ଶିଳାନ୍ୟାସ ଓ ଲୋକାର୍ପଣ କିଆ ଗୟା ହେ।
ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ସୁରଟ ଖାଦ୍ୟ ସୁରକ୍ଷା ଅଭିଯାନ ଶୁଭାରମ୍ଭ କରିବା ପାଇଁ ସୁରଟ ଯାତ୍ରା କରିଛନ୍ତି। ସେଠାରେ ପ୍ରାୟ 2 ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହେବେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 25,000ରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର 2,50,000 ମହିଳାଙ୍କୁ 450 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖରୁ 2-ଦିନିଆ ମରିସସ୍ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା 12 ତାରିଖରେ ମରିସସ୍ର ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ସେଠାକୁ ଗସ୍ତ କରିବେ। ଭାରତୀୟ ନୌସେନାର ଏକ ଜାହାଜ ସହ ପ୍ରତିରକ୍ଷା ବାହିନୀର ଏକ ଦଳ ଏହି ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମରିସସ୍ର ରାଷ୍ଟ୍ରପତି ଏବଂ ସେଠାକାର ବରିଷ୍ଠ ନେତାମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ଆମେରିକା ବହୁକ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଚୁକ୍ତିନାମା ଉପରେ ଆଲୋଚନାକୁ ଆଗକୁ ବଢ଼ାଇବା ପ୍ରକ୍ରିୟାରେ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ମାସରେ ଆମେରିକା ଗସ୍ତ ସମୟରେ ଉଭୟ ପକ୍ଷ ଏକ ପାରସ୍କରିକ ଫଳପ୍ରଦ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିଥିଲେ ବୋଲି ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଆଲୋଚନା ଦ୍ୱିପାକ୍ଷିକ ବାଣିଜ୍ୟକୁ ମଜବୁତ କରିବା ସହ ବଜାର ପ୍ରବେଶ ବୃଦ୍ଧି କରିବା, ଶୁଳ୍କ ଓ ଅଣଶୁଳ୍କ ପ୍ରତିବନ୍ଧକ ହ୍ରାସ କରିବା ଏବଂ ଯୋଗାଣ ଶୃଙ୍ଖଳା ସମନ୍ୱୟକୁ ଦୃଢ଼ କରିବା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଲକାତାଠାରେ ଭାରତ ବାଂଲାଦେଶ ଯୁଗ୍ମ ନଦୀ ଆୟୋଗର ଆଜି ଦ୍ୱିତୀୟ ଦିନ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ଦେଶ ପକ୍ଷରୁ ଗଠିତ ବୈଷୟିକ କମିଟି ଏହି ବୈଠକରେ ଯୋଗ ଦେଇଛନ୍ତି। ଏଥିରେ ବାଂଲାଦେଶ ଓ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କ ସହ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଗଙ୍ଗାଜଳ ବଣ୍ଟନ, ବିଭିନ୍ନ ନଦୀରେ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଓ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଆଣିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ଆକାଶବାଣୀ ସମ୍ଭାଦ ବିଭାଗ ଆସନ୍ତାକାଲି ଆନ୍ତର୍ଜାତିକ ମହିଳା ଦିବସକୁ ଏକ ଅନନ୍ୟ ଢଙ୍ଗରେ ପାଳନ କରିବ। ଏଥିରେ ମହିଳା ସମ୍ଭାଦ ପାଠକଙ୍କ ଦ୍ୱାରା 24 ଘଣ୍ଟା ପାଇଁ ସମସ୍ତ ଇଂରାଜୀ ଏବଂ ହିନ୍ଦୀ ସମ୍ଭାଦ ବୁଲେଟିନ୍ ଉପସ୍ଥାପନ କରାଯିବ। ଏ ବିଶେଷ କାର୍ଯ୍ୟକ୍ରମ ଆଜି ମଧ୍ୟରାତ୍ରିରୁ ଆରମ୍ଭ ହେବାକୁ ଯାଉଛି। ଏ ସମୟ ମଧ୍ୟରେ ସମସ୍ତ 45 ମୁଖ୍ୟ ଏବଂ 1 ଘଣ୍ଟିଆ ବୁଲେଟିନ୍, ଇଂରାଜୀ ଓ ହିନ୍ଦୀରେ ସମ୍ଭାଦ ପତ୍ରିକା କାର୍ଯ୍ୟକ୍ରମ ମହିଳା ସମ୍ବାଦ ପାଠକଙ୍କ ଦ୍ୱାରା ଉପସ୍ଥାପନ କରାଯିବ। ଆସନ୍ତାକାଲି ଦିନରେ ଇଂରାଜୀ ଏବଂ ହିନ୍ଦୀ ସମ୍ବାଦ କାର୍ଯ୍ୟାଳୟରେ ସମସ୍ତ ଆକାଶବାଣୀ ସମ୍ବାଦ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ଆସନ୍ତାକାଲି 9:15-10 ପର୍ଯ୍ୟନ୍ତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆକାଶବାଣୀ ସମ୍ବାଦରେ ଏକ ସ୍ୱତନ୍ତ୍ର ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରାଯିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ପୁଲିସ ବବର ଖାଲସା ଇଣ୍ଟରନ୍ୟାସନାଲ ଆତଙ୍କବାଦୀ ସଂଗଠନର 3 ଜଣଙ୍କୁ ଗିରଫ କରିଛି। ପଞ୍ଜାବରେ ଏହି ଆତଙ୍କବାଦୀ ସଂଗଠନ ଯୁବକମାନଙ୍କୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ କରିବା ପାଇଁ ପ୍ରୋତ୍ସାହନ ଯୋଗାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅତିରିକ୍ତ ପୁଲିସ ଆଇଜି ନବଜୋତ ସିଂ ମହଲ କହିଛନ୍ତି, ଏହି ଅଭିଯୁକ୍ତଙ୍କଠାରୁ ଜୀବନ୍ତ ଗୁଳି ସହ 4 ପିସ୍ତଲ ଜବତ କରାଯାଇଛି। ଏହି ସଂଗଠନ ଆମେରିକାରେ ଥିବା ଅପରାଧୀ ଗୁରୁପ୍ରୀତ ସିଂ ଦ୍ୱାରା ପରିଚାଳନା କରାଯାଉଥିବା ସେ କହିଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଗୁଜରାଟ ଜାୟାଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କିଛି ସମୟ ପରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୟୁପି ୱାରିୟର୍ସକୁ 6 ପରାସ୍ତ କରିଛି। ଏହି ପରାଜୟ ସହିତ ୟୁପି ୱାରିୟର୍ସର ପ୍ଲେ ଅଫ୍ ଖେଳିବା ସମ୍ଭାବନା ପ୍ରାୟ ଶେଷ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବ ଆସନ୍ତାକାଲି। ଏହି ଅବସରରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି। କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳି, ଡିୟୁ ଏବଂ ଦାମନକୁ ଦେଶର ଐତିହ୍ୟ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା ମଙ୍ଗଳବାର 2-ଦିନିଆ ମରିସସ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କୋଲକାତାରେ ଭାରତ ବାଂଲାଦେଶ ଯୁଗ୍ମ ନଦୀ ଆୟୋଗର 2ୟ ଦିନ ବୈଠକ ଅନୁଷ୍ଠିତ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଉ କିଛି ସମୟ ପରେ ଗୁଜରାଟ ଜାଇଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।